ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ, ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରି କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କି ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କି କହିଛି ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360-330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
डोमेस्टिक एलपीजी घरेलू कुकिंग गैस के संबंध में पिछले 3 दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई हैं।
मुख्य संवाद गोड़ी का पूर्ण थारे ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।